वासुदेव श्रीमद्भागवतम 31वां स्कंध 31 अध्याय श्लोक एक सदुदास साधु जात सरसिजोदर श्रीम साधु सा सुरतनाद ते अशुल्क दासिका वरद निघ्न तो नेह किंवद शरत शरत काल रे जिंति जल पवित्र हो जाए से भावे साधु जात साधुंकर हृदय भली सरसी जो उदर आपणकर मुख श्री मूषा दोसा आपणकर मुख से भाव पवित्र एवं निर्मल सुरत नाथ ते अशुल्क आमे आपणकर दासी केते टंका नेले दास के दउछु ना अशुल्क पैसा न थाकि दासी अशुल्क दासिका बरद निघ्न तो नेह किंग बद्ध आपण जो ଆପଣ ରୂପରେ ଆମକୁ ଯେଉଁ ମୁଗ୍ଧ କରିଛନ୍ତି ଏଇଟା କ'ଣ ବଦ୍ଧ ଭଳି ନୁହଁ କି ଆପଣ ଆମେ ବଦ୍ଧ କରିନାହାନ୍ତି କି तव कथामृतं ताप्त जीवनं कविविरीडितं कर्णसाभं श्रवणमंगलं श्रीमदवादतं भुवि गुणन्तिते भूरिदा जना तव कथैव अमृतं तव कथा होचि अमृत केन सधर्मेण तप्तान महरुगादि संतपान संसार तप्ताश्च जीवेदिति तत् तद्विरह तप्ताश्च जीवेदिति स्वर्ग्यान मुख्य रूपा चामृतादि अधिकंच कवि भी ध्रुव तप्त जीवन कौन ना आपणकर विरह रे आम तप्त होकर रहीचु कभी भी कहले ध्रुव प्रहलाद आदि भी इडितम जो मैंने निर्णय कर मैंने वर्णना करछन्ति भगवान कथा सब कर्मशाणी प्रारब्ध कर्म जो सब रही कर्मश पाप कर्म सब रही पापानी ये सब गुड़ाक अपहम मैंने दूर कर दिखती श्रवण मंगलम श्रवण कले मंगल आस श्रीमद आततम प्रेम पर्यंत संपत्ति प्रदंग आततंग प्रतिक्षण वक्तु भी विस्तृत जे गुणती आततम कहले विस्तार कर କଥା ଶୁଣିଲା ମାନେ ସବୁ ସମାଜ ସମୃଦ୍ଧି ସମ୍ପତ୍ତି ସବୁ ଆସିକି ବଢି ବଢିକା ଯାଉଥିବ ତେଣୁ ଯେଉଁ ଗୃଣନ୍ତି ବା କୀର୍ତ୍ତାନ୍ତି ଯେଉଁମାନେ କୀର୍ତ୍ତନ କରନ୍ତି ସେମାନେ ଭୂରି ବହୁତରଂ ଦଧାତି ସେମାନେ ଭୂରି ଦା କହିଲେ ବହୁତ ବଡ଼ ଦାନୀ ସେମାନେ ବଡ଼ ଦାନୀ ଯେଉଁମାନେ କଥା ଯିଏ କହନ୍ତି ଆଉ ଯିଏ ଗ୍ରାମ୍ୟ କଥା କହନ୍ତି ସେମାନେ ବଡ଼ ଦାନୀ ନୁହନ୍ତି ସେମାନେ ହେଉଛନ୍ତି ସବୁ କୃପଣ ସେମାନେ ସବୁ ଗ୍ରାମ କଥା ଶୁଣିବା ପାଇଁ କେତେ ଜଣ ଭାରି ବ୍ୟସ୍ତ ହୁଅନ୍ତି ଭଗବାନ କଥା ଯେଉଁମାନେ କହନ୍ତି ସେମାନେ ହେଉଛନ୍ତି ବଡ଼ ଦାନୀ ବୋଲି କହୁଛନ୍ତି ତାପରେ 31:15 ଅଟତି ଯଦ୍ ଭବାନୀ କାନନମ୍ ତ୍ରୁଟି ଯୋଗାୟତେ ତ୍ୱମ୍ ଅପଶ୍ୟତାମ୍ କୁଟିଳଂ କୁନ୍ତଳଂ ଶ୍ରୀମୁଖଂ ଯଦେ ଜଡ଼ୀକ୍ଷତାମ୍ ପଦ୍ମକ୍ରେଦଶାମ୍ ତ୍ରୁଟି ମାନେ ଗୋଟେ କ୍ଷଣ ସେଇଟା ସପ୍ତବିଂଶତି ଶତତମ ଭାଗ ମାନେ 27ତମ ଭାଗ ଗୋଟେ କ୍ଷଣର ଗୋଟେ କ୍ଷଣର 27ତମ ଭାଗ ହେଉଛି ଗୋଟେ ତ୍ରୁଟି ତେଣୁ ତ୍ରୁଟିଟା କିଭଳି ଅଟତି ଯଦ୍ ଭବାନ ନାହିଁ କାରଣ ଦିବସରେ ଆପଣ ଯେତେବେଳେ ବିରହ ନହିଁ କାରଣ ମାନେ କାରଣକୁ ପଳେଇ ଯାଉଛନ୍ତି ଭଗବାନ ତେଣୁ ତାଙ୍କର ବିରହ ଦୁଃଖଟା ଗୋଟେ ତ୍ରୁଟିଟା ମଧ୍ୟ ଗୋଟେ ଯୁଗ ଭଳି ଲାଗୁଛି ଅନ୍ୟମାନଙ୍କ ପାଇଁ ସେଇଟା ଲାଗିପାରେ, କିନ୍ତୁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଯେ ଗୋଟିଏ ତ୍ରୁଟି ତାଙ୍କୁ ଲାଗୁଛି ଶତ କୋଟି ଯୁଗ ପ୍ରମାଣ ବୋଲି କହୁଛନ୍ତି। ଶହେ କୋଟି ବର୍ଷ ପଳେଇଲା, ଯୁଗ ଗୋଟିଏ ଯୁଗ ନୁହଁ, ଶହେ କୋଟି ଯୁଗ ପ୍ରମାଣ। ପକ୍ଷମକୃତ ଦୋଷାଙ୍ଗ, ପକ୍ଷମକୃତ କଥା କହିଲେ ଯେଉଁ ଆଖିରେ ପଲକ ରହିଛି, ଏଇଟା ଯେତେବେଳେ ଭଗବାନ ଆସୁଛନ୍ତି ସନ୍ଧ୍ୟାବେଳେ, ତେଣୁ ସେ ଦେଖିଲା ବେଳକୁ ଯେତେବେଳେ ଚକ୍ଷୁର ପଲକ ପଡ଼ିଯାଉଛି ସେତେବେଳେ ସେ ପକ୍ଷମକୃତ ଦୋଷାଙ୍ଗ ଜଡ଼ାଉ ଦୀକ୍ଷିତା ତାଙ୍କୁ ମାନେ ଯେଉଁ ନିର୍ମାଣ କରିଛନ୍ତି ଏଇ ପଲକକୁ, ତାଙ୍କ ଉପରେ ତାଙ୍କର ଭାରି ଈର୍ଷା ରାଗ କ୍ରୋଧ, କାହିଁକି ବ୍ରହ୍ମା ଏମିତି ସୃଷ୍ଟି କଲେ। ତେଣୁ ଏଇଭଳି ଭାବରେ ଗୋପୀମାନେ ବିଭିନ୍ନ ସବୁ ଇଏ କରିଛନ୍ତି। ଆମେ କେତେଟି ଭଗବାନ ହିଁ କାରଣ, ଯେତେବେଳେ ଭଗବାନ ରହୁଛନ୍ତି କାନନରେ ଦିନବେଳା, ତ୍ରୁଟି ଯୋଗା ଏତେ ତ୍ରୁଟି, ଗୋଟେ କ୍ଷଣ ହେଲା ସତେଇଶ ଭାଗକୁ ତ୍ରୁଟିକୁ ସେଇଟା ଯୁଗ ଭଳିଆ ଲାଗୁଛି। ତ୍ୱାମ ଅପଶ୍ୟତା, ଭଗବାନ ନାହାନ୍ତି ତାଙ୍କୁ ଦେଖିପାରୁନାହାନ୍ତି। ପୁଣି ଯେତେବେଳେ ଫେରୁଛନ୍ତି, କୁଟିଳ କୁନ୍ତଳ ଭଗବାନଙ୍କର ମୁଖ ଯେଉଁ ରହିଛି, କୁଞ୍ଚୁ କୁଞ୍ଚୁ କେଶ ରହିଛି ଏବଂ ମୁଖ ବହୁତ ସୁନ୍ଦର ମୁଖ ଦେଖିକିରି ଜଡ଼ ଉଦୀକ୍ଷତା ପଦ୍ମକୃତ, ଯଦି ଚଲକ ପଡ଼ିଯାଉ ଚକ୍ଷୁରେ ସେତେବେଳେ ସେମାନେ ବ୍ୟସ୍ତ ହେଇଯାଉଛନ୍ତି, କାହିଁକି ବ୍ରହ୍ମା ଏମିତି ସୃଷ୍ଟି କଲେ ଆମର। ଯେତେ ସୁଜାତ ଚରଣାମ୍ବୁର ଉଣେଇଶ, ଯେତେ ସୁଜାତ ଚରଣାମ୍ବୁର ସ୍ତନୀ ସୁଭିତା ଶନି ପ୍ରିୟ ଦଧି ମହି କର୍କ ଶେଷୋ ତେନାଟ ବିମଟସି ତଦ୍ଗତ ତେନ କିଂସିତ କୃପାଧି ଭୀମଦିଧି ଭବତା ବିଷାଣ। ତେଣୁ ଭଗବାନଙ୍କର ଯେତେ ସୁଜାତ ଚରଣାମ୍ବୁର, ଆପଣଙ୍କର ପାଦପଦ୍ମ ସ୍ତନୀ ସୁଭିତା, ତାଙ୍କର ସ୍ତନ ଗୋଟେ ପକେଇଲେ ଲଗେଇଲା ବେଳକୁ ମଧ୍ୟ ତାଙ୍କୁ ଭୀତ ଲାଗୁଛି। ଗୋପୀମାନଙ୍କର ଶନେଇ ଧୀରେ ଧୀରେ ସେ ଲଗ ରଖୁଛନ୍ତି, କାରଣ ଭଗବାନଙ୍କ ପାଦ ଏତେ କୋମଳ। ଭଗବାନ ରାମଚନ୍ଦ୍ରଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି ଯେ ଭଗବାନ ରାମଚନ୍ଦ୍ର ଯେତେବେଳେ ବନକୁ ଯାଇଥିଲେ, 12 ବର୍ଷ ବନବାସ କରିଥିଲେ, 14 ବର୍ଷ, ସେତେବେଳେ ସୀତାଦେବୀ ଯେତେବେଳେ ତାଙ୍କ ପାଦ ପଦ୍ମକୁ ଟିକେ ଛୁଇଁ ଦିଅନ୍ତି, ସୀତାଦେବୀଙ୍କ କୋମଳ ହସ୍ତ ପାଦ, ତାଙ୍କର ହସ୍ତ ମଧ୍ୟ ପଦ୍ମ ଭଳି, କିନ୍ତୁ ଭଗବାନଙ୍କୁ ବହୁତ ଅସହ୍ୟ ହେଇଯାଉଥିଲା, ଯନ୍ତ୍ରଣା ହେଇଯାଉଥିଲା, ଦୁଃଖ ମାନେ କଷ୍ଟ ଲାଗୁଥିଲା ସେଇଟା, ଏତେ ଭଗବାନଙ୍କ ପାଦ କୋମଳ। ସେମିତି କୃଷ୍ଣଙ୍କର ମଧ୍ୟ ସେଭଳି ଭାବରେ ବର୍ଣ୍ଣନା କରାଯାଉଛି, ଯେତେ ଚରଣା ଶନେଇ ସୁ ଭୀତା ଶନେଇ ପ୍ରିୟ ଦଧିମହି କର୍କ ଶେଷ ଏବଂ ତେନାଟ ବିମଟ ସି ତତ୍ ବ୍ୟଥିତ ନ କିଂଚିତ। ତେଣୁ ଭଗବାନ ବର୍ତ୍ତମାନ କୃପାଦି ଭ୍ରମତି ଧି ଭଗତା ଯୁସାଙ୍ଗ, ତମେ ଯେଉଁ ବର୍ତ୍ତମାନ ବୁଲୁଛ ବଣରେ, କୁଆଡ଼େ କୁଆଡ଼େ ବୁଲୁଛ ସବୁ, ତମକୁ କୋଉଠୁ କଷ୍ଟ ହଉଥିବ ପାଦକୁ, ତେଣୁ ଏଇଟା ଚିନ୍ତା କରିକିରି ଭ୍ରମତି ଧି ଭଗତା ଯୁସାଙ୍ଗର ଧି ବୁଦ୍ଧି ଭ୍ରମିତ ହେଇଯାଉଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୋର।